ପରବର୍ତ୍ତୀ ସନ୍ଦେଶ ଶୁଣିବା ପାଇଁ 1 ଦବାନ୍ତୁ, ପୂର୍ବବର୍ତ୍ତୀ ସନ୍ଦେଶ ଶୁଣିବା ପାଇଁ 2 ଦବାନ୍ତୁ, ଆପଣଙ୍କର ଉତ୍ତର ରେକର୍ଡ କରିବା ପାଇଁ 3 ଦବାନ୍ତୁ। ଦୟାକରି ବିପ୍ ଶୁଣିବା ପରେ ଆପଣଙ୍କର ସନ୍ଦେଶ ଧୀରେ ଏବଂ ସ୍ପଷ୍ଟ ଭାବରେ ରେକର୍ଡ କରନ୍ତୁ। ସନ୍ଦେଶ ସମାପ୍ତ ହେବା ପରେ 1 ଦବାନ୍ତୁ। ଯଦି ଆପଣଙ୍କର ସନ୍ଦେଶ ଠିକ୍ ଭାବେ ରେକର୍ଡ ହୋଇଥାଏ ତେବେ ଦୟାକରି 1 ଦବାନ୍ତୁ। ପୁଣି ଥରେ ରେକର୍ଡ କରିବା ପାଇଁ 2 ଦବାନ୍ତୁ। ରେକର୍ଡ ହୋଇଥିବା ସନ୍ଦେଶକୁ କ୍ୟାନସେଲ୍ କରିବା ପାଇଁ 3 ଦବାନ୍ତୁ। କ୍ଷମା କରିବେ, ନୂଆ ସନ୍ଦେଶ ରେକର୍ଡ କରିବା ପାଇଁ ଆପଣଙ୍କର ବାଲାନ୍ସ ପର୍ଯ୍ୟାପ୍ତ ନୁହେଁ। ଦୟାକରି ବାଲାନ୍ସ ରିଚାର୍ଜ କରନ୍ତୁ।